ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଅନୁଷ୍ଠିତ ହେଉଛି ବାହୁଡ଼ା ଯାତ୍ରା। ବର୍ତ୍ତମାନ ରଥ ଉପରେ ଚାଲିଛି ଛେରା ପହଁରା। ଦରଦାମ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାରେ ପରିବା ମଣ୍ଡି ଖୋଲିବା ଉପରେ ଗୁରୁତ୍ୱ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଛି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ଏବଂ ଯୁବକମାନଙ୍କ ଦକ୍ଷତାକୁ ସଠିକ୍ ଭାବରେ ଉପଯୋଗ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ପୁରୀ ଶ୍ରୀକ୍ଷେତ୍ରରେ ଆଜି ବାହୁଡ଼ା ଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହେଉଛି। ଅପରାହ୍ନ 4ଟାରେ ରଥଟଣା ହେବା ଲାଗି ନୀତି ନିର୍ଘଣ୍ଟ କରାଯାଇଥିବା ବେଳେ ଆଜି ଭୋର ସମୟରୁ ବିଭିନ୍ନ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରାଯାଉଛି। ପୁରୀ ଶ୍ରୀଗୁଣ୍ଡିଚା ନିକଟରେ ଆମ ସମ୍ଭାଦଦାତା ସୌମିନ୍ଦ୍ର ହରିଚନ୍ଦନ ଅଛନ୍ତି, ଆସନ୍ତୁ ଶୁଣିବା ତାଙ୍କଠାରୁ।
ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା। ପରମ୍ପରା ଅନୁସାରେ ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଏହି ପ୍ରତ୍ୟାବର୍ତ୍ତନ ଯାତ୍ରାକୁ ବାହୁଡ଼ା ଯାତ୍ରା ରୂପେ ବିବେଚନା କରାଯାଏ। ତେବେ ଗତକାଲି ନବମୀ ତିଥିରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି କରିଥିଲେ। ବିଳମ୍ବିତ ରାତ୍ରିରେ ମହାପ୍ରଭୁଙ୍କର ପହୁଳ ଆଳତୀ ନୀତି କରାଯିବା ସହ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ଓ କୁସୁମୀ ଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହାପରେ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କର ମଙ୍ଗଳା ଆଳତୀ, ମଇଲମ, ତଡ଼ପ ଲାଗି ରୋଷହୋମ ନୀତି କରାଯାଇ ଅବକାଶ ପୂଜା ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁଙ୍କର ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଶେଷ କରାଯାଇ ବେଶ ଶେଷ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଥିଲା। ଏହାପରେ ପରମ୍ପରା ଅନୁସାରେ ସେନାପଟା ଲାଗି କରାଯିବା ସହିତ ଦୈତାପତି ସେବକମାନେ ମଙ୍ଗଳାର୍ପଣ ନୀତି କରିଥିଲେ। ପରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ବାହୁଡ଼ା ପହଣ୍ଡି ନୀତି ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାଙ୍କ ପଛରେ ବଡ଼ଭାଇ ବଳଭଦ୍ର, ତାଙ୍କ ପଛରେ ମା ସୁଭଦ୍ରା ଓ ଶେଷରେ ଜଗତନାଥ ଜଗନ୍ନାଥଙ୍କୁ ବାହୁଡ଼ା ପହଣ୍ଡି ନୀତି କରିଥିଲେ ଦୈତାପତି ଓ ଅନ୍ୟାନ୍ୟ ସେବକମାନେ। ଚତୁର୍ଦ୍ଧା ବିଗ୍ରହ ତିନି ରଥ ଉପରେ ବିଜେ କରିବା ପରେ ଅନୁଷ୍ଠିତ ହୋଇଥିଲା ମଦନ ମୋହନ ଓ ରାମକୃଷ୍ଣଙ୍କର ପହଣ୍ଡି ନୀତି। ଏହି ନୀତି ପରେ ଗଜପତି ମହାରାଜା ବର୍ତ୍ତମାନ ତିନି ରଥ ଉପରେ ଛେରା ପହଁରା କରୁଥିବା ପରିଲକ୍ଷିତ ହେଉଅଛି। ଗଜପତି ମହାରାଜାଙ୍କ ଛେରା ପହଁରା ନୀତି ଶେଷ ହେବା ପରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ସହିତ ରଥଟଣା ଆରମ୍ଭ ହେବ। ତେବେ ଆଜି ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଶ୍ରୀକ୍ଷେତ୍ରର ଶରଧାବାଲିରେ ଦେଖିବାକୁ ମିଳିଛି। ଭକ୍ତ ଓ ଶ୍ରଦ୍ଧାଳୁ ତିନି ରଥ ଉପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ମୋକ୍ଷ ପ୍ରାପ୍ତି ନେଇ ଭିଡ଼ ଜମାଇଥିବା ପରିଲକ୍ଷିତ ହୋଇଅଛି।
ବାହୁଡ଼ା ଯାତ୍ରା ଉପଲକ୍ଷେ ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଆଜି ନିଜ ବଡ଼ଭାଇ ଭଗବାନ ବଳଭଦ୍ର ଏବଂ ଭଉଣୀ ମା ସୁଭଦ୍ରାଙ୍କ ସହ ରଥ ଉପରେ ବସି ଶ୍ରୀମନ୍ଦିରକୁ ଫେରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ସେ କହିଛନ୍ତି, ନବଦିନାତ୍ମକ ଯାତ୍ରା ସାରି ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପରୁ ରତ୍ନବେଦୀକୁ ବାହୁଡ଼ି ଆସିବେ। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ଏହି ଦିବ୍ୟ ଯାତ୍ରା ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି। ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ଶ୍ରୀ ପ୍ରଧାନ ପବିତ୍ର ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ପାଖରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ବାହୁଡ଼ା ଯାତ୍ରା ପାଇଁ ପୁରୀକୁ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପ୍ରାୟ 10 ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା, ବଡ଼ଦାଣ୍ଡରେ ଗହଳି ନିୟନ୍ତ୍ରଣ, ରଥଗୁଡ଼ିକର ସୁରକ୍ଷା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ 180 ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହ 2000 ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୁରୀରେ ରହି ରଥଯାତ୍ରାର ସୁପରିଚାଳନା ନିମନ୍ତେ ତଦାରଖ କରୁଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଲାଗି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଜି ପୁଲିସ୍ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିବା ପରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାନକ ସଞ୍ଚାଳନ ପ୍ରକ୍ରିୟା ଏସ୍ଓପି ଜାରି କରାଯାଇଛି। ବାହୁଡ଼ା ଯାତ୍ରା ସହ ସମ୍ପୃକ୍ତ ସମସ୍ତେ ଏହି ଏସ୍ଓପି ଅନୁଯାୟୀ କାର୍ଯ୍ୟ କରିବାକୁ କୁହାଯାଇଛି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଆଜି ତିନି ଠାକୁରଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଓ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ କୋଟସମଲାସ୍ଥିତ ତ୍ରିକୁଟ ପାହାଡ଼ର ପାଦଦେଶରେ ଥିବା ମାଉସୀମା ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ତ୍ରିକୁଟ ପାହାଡ଼ ଉପରେ ରହିଥିବା ମାଧବ ଗୁମ୍ଫା, ଧ୍ୱନି ଗୁମ୍ଫା ଓ ଜଗନ୍ନାଥ ଗୁମ୍ଫାକୁ ପର୍ବତାରୋହଣ କରି ହଜାର ହଜାର ଶ୍ରଦ୍ଧାଳୁ ବୁଲି ଦେଖୁଛନ୍ତି। ଭଦ୍ରକ ଜିଲ୍ଲାର ବହୁ ପୁରାତନ କେଶପୁର ଗ୍ରାମର ହରିବୋଲ କ୍ଷେତ୍ର, ଶାଳନ୍ଦୀନଗରସ୍ଥିତ ଶ୍ରୀଜଗନ୍ନାଥ ପୀଠ, କପାଳୀ କ୍ଷେତ୍ର, ଉତ୍ତର ବାହିନୀ, ଆରଡ଼ି ସମେତ ବିଭିନ୍ନ ମାଉସୀମା ମନ୍ଦିରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ବେଡ଼ା ପରିକ୍ରମା କରାଯିବା ପରେ ନୀତିକାନ୍ତି ସହ ରଥାରୂଢ଼ କରାଯାଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଉପଲକ୍ଷେ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡି ମାଧ୍ୟମରେ ରଥରେ ବିଜେ କରାଯାଇଛି। ଖଲ୍ଲିକୋଟଠାରେ ଶ୍ରଦ୍ଧାଳୁମାନେ ଭକ୍ତିମୟ ପରିବେଶରେ ରଥ ଟାଣୁଛନ୍ତି। ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତ ଶରଣ ଶ୍ରୀକ୍ଷେତ୍ର ଏକଘରିଆ ଗ୍ରାମରୁ ପୁରୀ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ନିମନ୍ତେ ତୁଳସୀ ଓ ପଦ୍ମଫୁଲ ଲାଗି କରିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ଶରଣ ଶ୍ରୀକ୍ଷେତ୍ରରୁ ଭକ୍ତମାନଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବା ଲାଗି 349 ଫୁଟ ଲମ୍ବର ତୁଳସୀମାଳ, 209 ଫୁଟ ଲମ୍ବର ପଦ୍ମମାଳ ଏବଂ 201 ଫୁଟ ଲମ୍ବର ଗେଣ୍ଡୁ ଫୁଲମାଳ ଶ୍ରୀକ୍ଷେତ୍ରକୁ ପଠାଯାଇଛି। ରାଜ୍ୟରେ ଦରଦାମ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ପରିବା ମଣ୍ଡି ଖୋଲିବା ଉପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ପରିବା ମଣ୍ଡି ଖୋଲାଯିବ। କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପରିବା ମଣ୍ଡିରେ ବିକ୍ରୟ କରିବେ। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଦରଦାମ ନିୟନ୍ତ୍ରଣ ରୋକିବାକୁ ହେଲେ ମଧ୍ୟସ୍ଥିମାନଙ୍କ ପ୍ରଭାବ ହ୍ରାସ କରିବାକୁ ପଡ଼ିବ। ସେ କହିଛନ୍ତି ଖୁବ୍ ଶୀଘ୍ର କୃଷି ସମବାୟ ଏବଂ ଖାଉଟି ବିଭାଗର ଏକ ମିଳିତ ବୈଠକ କରାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ। ବିଶେଷକରି ରାଜ୍ୟରେ ଆଳୁ ପିଆଜ ଉତ୍ପାଦନ ଉପରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱ ପ୍ରଦାନ କରି କହିଛନ୍ତି ଆଗାମୀ ଦିନରେ ରାଜ୍ୟରେ ଯେଭଳି 137ରୁ 200 ଲକ୍ଷ ଟନ୍କୁ ଉତ୍ପାଦନ ବୃଦ୍ଧି କରିହେବ ସେ ନେଇ ଖୁବ୍ ଶୀଘ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ପ୍ଲାଷ୍ଟିକ୍ ସର୍ଜରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ଏହାଦ୍ୱାରା ମିଳୁଥିବା ସୁଫଳଗୁଡ଼ିକ ବିଷୟରେ ଜାଣିବା ନିମନ୍ତେ ଆଜି ପାଳିତ ହେଉଛି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ। ଏକ ସପ୍ତାହ ଧରି ଚାଲିଥିବା ସଚେତନତା ସପ୍ତାହର ଶେଷ ଦିନରେ ଆଜି ବିଭିନ୍ନ ହସ୍କିଟାଲ ଏବଂ ପ୍ରତିଷ୍ଠାନ ପକ୍ଷରୁ ସଚେତନତା ସଭାମାନ ଆୟୋଜିତ ହେଉଛି। ପ୍ଲାଷ୍ଟିକ୍ ସର୍ଜରୀ ବିଶ୍ୱରେ ଏକ ବିରାଟ ପରିବର୍ତ୍ତନ ଆଣିଛି। ଦୁର୍ଘଟଣା, ବିଭିନ୍ନ ରୋଗ ଏବଂ ଅପରେସନ ଯୋଗୁଁ ସୃଷ୍ଟି ହେଉଥିବା କ୍ଷତ ଓ ବିକୃତି ତଥା ଜନ୍ମରୁ ମଣିଷ ଦେହରେ ଥିବା ଗ୍ରହଣ ଖଣ୍ଡିଆ ଭଳି ରୋଗକୁ ଏବେ ଅତି ସହଜରେ ଏବଂ କମ୍ ଖର୍ଚ୍ଚରେ ଠିକ୍ କରାଯାଇପାରୁଛି। ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କୁନି ପିଲାଙ୍କ କ୍ଷେତ୍ରରେ ଦେଖାଦେଉଥିବା ଶାରୀରିକ ଅସଙ୍ଗତିକୁ ଦୂର କରାଯାଇପାରୁଛି। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରେ ପ୍ଲାଷ୍ଟିକ୍ ସର୍ଜରୀ ନିମନ୍ତେ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇ ଲୋକମାନଙ୍କୁ ଦେୟମୁକ୍ତ ସେବା ଯୋଗାଇ ଦିଆଯାଉଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ନାଭାଲ ୟୁନିଟ୍ ଏନ୍ସିସି ପକ୍ଷରୁ 10-ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଧାୟକ ଏନ୍ସିସି କ୍ୟାଡେଟ୍ମାନଙ୍କୁ ଶୃଙ୍ଖଳା ଓ ଅନୁଶାସନ ଜ୍ଞାନକୁ ନିଜ ଜୀବନରେ ଉପଯୋଗ କରି ଭବିଷ୍ୟତ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ। ଶିବିରରେ ସିନିୟର ସ୍ତରରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପ୍ରଥମ ହୋଇଥିବାବେଳେ ଗଞ୍ଜାମ ମହାବିଦ୍ୟାଳୟ ଦ୍ୱିତୀୟ ଏବଂ ଜୁନିୟର ସ୍ତରରେ ପୁରୀ ଜିଲ୍ଲାର ସୁନ୍ଦରା ସୁରେନ୍ଦ୍ରନାଥ ନୋଡାଲ ହାଇସ୍କୁଲ ପ୍ରଥମ ଏବଂ ଭୁବନେଶ୍ୱର ପୋଖରୀପୁଟ ଡିଏପି ପବ୍ଲିକ୍ ସ୍କୁଲ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏଥିରେ 5ଟି ଜିଲ୍ଲାର 11ଟି ବିଦ୍ୟାଳୟ ଓ 6ଟି ମହାବିଦ୍ୟାଳୟର 500 ଜଣ ଏନ୍ସିସି କ୍ୟାଡେଟ୍ ଯୋଗ ଦେଇଥିଲେ। ଯୁବଶକ୍ତି ହେଉଛନ୍ତି ଗୋଟିଏ ଦେଶର ଭବିଷ୍ୟତ। ସେମାନଙ୍କ ଦକ୍ଷତାକୁ ଚିହ୍ନିବା ଏବଂ ସଠିକ୍ ଭାବରେ ଉପଯୋଗ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯୁବଶକ୍ତିର ବିକାଶରେ ହିଁ ଦେଶ ତଥା ରାଜ୍ୟର ବିକାଶ ସମ୍ଭବ। ନୂଆ ପିଢ଼ିଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ଆମର କର୍ତ୍ତବ୍ୟ। ଭବିଷ୍ୟତକୁ ଆଖିରେ ରଖି ସେମାନଙ୍କ ପାଇଁ ଏକ ଉପଯୁକ୍ତ ଏବଂ ଅତ୍ୟାଧୁନିକ ଶୈକ୍ଷିକ ପରିବେଶ ଯୋଗାଇ ଦିଆଯିବ, ଯାହାଦ୍ୱାରା ସେମାନେ ଦେଶ ତଥା ସମଗ୍ର ବିଶ୍ୱରେ ପରିବର୍ତ୍ତନ ଆଣିବାରେ ଦୃଢ଼ ନେତୃତ୍ୱ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳସ୍ଥିତ ତିଖାଲି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ ଆଜି ଖରିଫ୍ ଚାଷ ପାଇଁ ଜଳ ନିଷ୍କାସନ କରାଯାଇଛି। ଏଥିରେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର 35,557 ଜଣ ଚାଷୀଙ୍କ 29,900 ହେକ୍ଟର ଜମି ଜଳସେଚିତ ହୋଇପାରିବ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କର ଅନୁଷ୍ଠିତ ହେଉଛି ବାହୁଡ଼ା ଯାତ୍ରା। ବର୍ତ୍ତମାନ ରଥ ଉପରେ ଚାଲିଛି ଛେରା ପହଁରା। ଦରଦାମ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାରେ ପରିବା ମଣ୍ଡି ଖୋଲିବା ଉପରେ ଗୁରୁତ୍ୱ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଛି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ଏବଂ ଯୁବକମାନଙ୍କ ଦକ୍ଷତାକୁ ସଠିକ୍ ଭାବରେ ଉପଯୋଗ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ବିଶ୍ୱ ଯୁବ ଦକ୍ଷତା ଦିବସ। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।